ହ୍ୟାଲୋ ମୁଁ ପ୍ରତିମା ସାମଲ ମୁଣ୍ଡା ସାହି ବିଜୁ ଆଦର୍ଶ କଲୋନୀ। ଆମର ଅଳିଆ ଦେବାକୁ ଅସୁବିଧା ହଉଥିଲା, ସେଥିପାଇଁ ଅଳିଆ ଗାଡ଼ି ଏବେ ଆସୁଛି ଶୁଖିଲା ଆଉ ଓଦା ଦିଟା ଜାଗାରେ ଅଳିଆ ସଫା ଦିଆ ହଉଛି, ଗାଡ଼ି ଆସୁଛି ଆମକୁ ସୁବିଧା ହଉଛି ଅଳିଆ ଦେବାକୁ। 40-45 ଲୋକ ଉପକୃତ ହଉଛନ୍ତି।